ହ୍ୟାଲୋ, ମୁଁ 5 ନମ୍ବର ୱାର୍ଡରୁ କଲମନ୍ତ କୌର ଆଶା ଦିଦି କହୁଛି। ଆମ ଏରିଆକୁ ନା ଅଳିଆ ଗାଡି ଆସିପାରୁଛି ନା ଯୋଉ ଡ୍ରେନ୍ ସଫା ହେଇପାରୁଛି। ଏଇ ଅସୁବିଧାର ସମ୍ମୁଖୀନରେ ସବୁ ଲୋକମାନେ ରହୁଛନ୍ତି। ଆରେ ଯଦି କିଛି ସମାଧାନ କରିବେ ତାହେଲେ ବହୁତ ଭଲ ହୁଅନ୍ତା।